ତାଙ୍କୁ କହୁଛି ଯେ ହେ ରାଜନ, ମୁଁ ଯେକୌଣସି ସ୍ଥାନରେ ବାସ କରିପାରେ ବା ଯେକୌଣସି ସ୍ଥାନରେ ରହିପାରେ, କିନ୍ତୁ ମୁଁ ଯେଉଁ ସ୍ଥାନକୁ ଯାଉଛି ନିବାସ କରିବା ପାଇଁ, ମୁଁ ସେ ସ୍ଥାନରେ ଦେଖୁଛି ଯେ ଆପଣ ଧନୁ ଏବଂ ତୀର ଧାରଣ କରି ମୋ ସମ୍ମୁଖରେ ଛିଡ଼ା ହୋଇଛନ୍ତି। ଅର୍ଥାତ୍ କଳି କହିବାକୁ ଚାହୁଁଛି ଯେ ଆପଣଙ୍କର ରାଜ୍ୟ ତ ଏ ସମଗ୍ର ପୃଥିବୀ, ସମଗ୍ର ପୃଥିବୀର ଶାସନ ଆପଣ କରୁଛନ୍ତି, ତେଣୁ ସମଗ୍ର ପୃଥିବୀରେ ଆପଣଙ୍କର ଶାସନ ରହିଛି, ଆପଣଙ୍କର ଭୟ ରହିଛି, ତେଣୁ ମୁଁ ଏ ସ୍ଥାନ ତ୍ୟାଗ କରି ଅନ୍ୟ ସ୍ଥାନକୁ ଗଲେ ମଧ୍ୟ ଆପଣଙ୍କର ଶାସନ ସେଠାରେ ମଧ୍ୟ ରହିଛି, ତେଣୁ ଆପଣଙ୍କ ଦ୍ୱାରା ମୁଁ ସବୁ ସମୟରେ ଭୟଭୀତ ହେବି ଯେଉଁଠାରେ ରହିଲେ ମଧ୍ୟ। ତେଣୁ ଯେହେତୁ ଆପଣ ହେଉଛନ୍ତି ଶରଣାଗତ ବତ୍ସଳ, ପ୍ରଜା ବତ୍ସଳ, ପ୍ରଜାମାନଙ୍କୁ ରକ୍ଷା କରିବା ଆପଣଙ୍କର ଧର୍ମ, ମୁଁ ମଧ୍ୟ ଆପଣଙ୍କର ଜଣେ ପ୍ରଜା। ଆପଣ ଯେପରି ଅନ୍ୟ ପ୍ରଜାମାନଙ୍କୁ ରକ୍ଷା କରୁଛନ୍ତି, ଆପଣ ମଧ୍ୟ ମୋତେ ରକ୍ଷା କରନ୍ତୁ, ମୋତେ ମଧ୍ୟ ଟିକେ ସ୍ଥାନ ଦିଅନ୍ତୁ ଆପଣଙ୍କ ରାଜ୍ୟରେ, କାରଣ ମୁଁ ଯେଉଁଠାରେ ଯାଉଛି ସେଠାରେ ଆପଣଙ୍କୁ ଦର୍ଶନ କରୁଛି ଧନୁତୀର ହସ୍ତରେ, ତେଣୁ ଆପଣ ମୋତେ ଅଭୟ ପ୍ରଦାନ ନ କଲେ ମୁଁ ଆଉ କେଉଁଠାରେ ରହିପାରିବି ନାହିଁ, ତେଣୁ ଆପଣ ମୋର ସ୍ଥାନ ନିଶ୍ଚିତ କରିଦିଅନ୍ତୁ ମୁଁ କେଉଁ ସ୍ଥାନରେ ରହିବି। ତେଣୁ କଳିର ଏପରି ତର୍କ ଶ୍ରବଣ କରି ମହାରାଜ ପରୀକ୍ଷିତ କଳିକୁ ଚାରୋଟି ସ୍ଥାନ ପ୍ରଦାନ କଲେ। ତେଣୁ ମହାରାଜ ପରୀକ୍ଷିତ ଏ ଚାରୋଟି ସ୍ଥାନ ଯେଉଁ ପ୍ରଦାନ କରୁଛନ୍ତି ତାହା ହେଉଛି ଦ୍ୱିତମ, ଯେଉଁଠାରେ ଦ୍ୱିତ କ୍ରୀଡ଼ା ହେଉଛି, ଅର୍ଥାତ୍ ଯେଉଁଠାରେ ଜୁଆ ଖେଳ ହେଉଛି ସେଠାରେ କଳି ବାସ କରିବ, କଳିର ସ୍ଥାନ ସେଠାରେ। ତେପରେ ଆମେ ଦେଖିବା ମହାଭାରତ ଯୁଦ୍ଧ ଆରମ୍ଭ ହେଲା ଦ୍ୱିତ କ୍ରୀଡ଼ାରୁ। ତେଣୁ ଜୁଆ ଖେଳ, ଜୁଆ ତାସ ପଶା ଖେଳ ହେଉଛି ସେ କଳି ସ୍ଥାନ ରହିଛି, କଳ ସେଠାରେ ଆରମ୍ଭ ହେବ। ତେଣୁ ମହାରାଜ ପରୀକ୍ଷିତ ଏ ସ୍ଥାନ ଦେଲେ କଳିକୁ, କାରଣ ଯେଉଁମାନେ ଇଏ ହେଉଛି ସବୁ ପାପର ସ୍ଥାନ, ତେଣୁ ଯେଉଁମାନେ ଏ ପାପରୁ ସବୁ ଦୂରେଇ ରହିବାକୁ ଚାହାନ୍ତି ସେସବୁ ବର୍ଜନ କରିବା ଆବଶ୍ୟକ। ମହାରାଜ ପରୀକ୍ଷିତ ଯେଉଁ ଚାରୋଟି ସ୍ଥାନ ଦେଇଥିଲେ କଳିକୁ, ସେ ଚାରୋଟି ସ୍ଥାନକୁ ବର୍ଜନ କରିବା ଦରକାର, ତ୍ୟାଗ କରିବା ଦରକାର। ପ୍ରଥମ ସ୍ଥାନ ଦେଲେ ଦ୍ୱିତମ, ଯେଉଁଠାରେ ଜୁଆ ଖେଳ ହେଉଛି, ଦ୍ୱିତ କ୍ରୀଡ଼ା ହେଉଛି, କହିଲେ କଳି ତୁ ସେଠାରେ ବାସ କରିପାରିବୁ। ଦ୍ୱିତୀୟ ସ୍ଥାନ ଦେଲେ ପାନମ, ମାନେ ଯେଉଁଠାରେ ମାଦକ ଦ୍ରବ୍ୟ ସେବନ ହେଉଛି, ମାଦକ ଦ୍ରବ୍ୟ ମଧ୍ୟରେ ଚା ପାନ ବିଡ଼ି ସିଗାରେଟ କଫି ଗୁଡାଖୁ ଗଞ୍ଜେଇ ଭାଙ୍ଗ ଅଫିମ ମଦ ସବୁ ଆସୁଛି, ତେଣୁ ଯେଉଁଠାରେ ମାଦକ ଦ୍ରବ୍ୟ ସେବନ ସେଠାରେ କଳି ବାସ କରିବ, ସେ ହେଉଛି ପାପର ସ୍ଥାନ। ଦ୍ୱିତୀୟ ସ୍ଥାନ ପ୍ରଦାନ କଲେ ମହାରାଜ ପରୀକ୍ଷିତ କଳି। ତୃତୀୟ ସ୍ଥାନ ହେଉଛି ସ୍ତ୍ରୀ, ଅର୍ଥାତ୍ ଯେଉଁଠାରେ ବିବାହ ବାହାରେ, ବିବାହ ବାହାରେ ଅବୈଧ ପୁରୁଷ ସ୍ତ୍ରୀ ଯୌନ ସମ୍ବନ୍ଧ ରହୁଛି ସେଠାରେ ମଧ୍ୟ କଳିର ସ୍ଥାନ, ସେ ହେଉଛି ମହାପାପ। ତେଣୁ ସଂସାରରେ ଆମେ ଦେଖିବା ଯେତେ ସବୁ କଳହ ଝଗଡ଼ା ଏସବୁ ଅବୈଧ ଯୌନ ସମ୍ବନ୍ଧରୁ ଆରମ୍ଭ ହେଉଛି, ତେଣୁ ମହାରାଜ ପରୀକ୍ଷିତ କଳିକୁ ତୃତୀୟ ସ୍ଥାନ ପ୍ରଦାନ କଲେ। ଏବଂ ଚତୁର୍ଥ ସ୍ଥାନ ପ୍ରଦାନ କଲେ ସୁନା, ଦ୍ୱିତ ପାନଂ ସ୍ତ୍ରୀ ସୁନାଂ ଯତ୍ର ଅଧର୍ମ ଚତୁର୍ବିଧ, ଏ ଚାରି ପ୍ରକାର ଅଧର୍ମ ପାପ। ତେଣୁ ସୁନା ମାନେ ଯେଉଁଠାରେ ପଶୁବଧ ହେଉଛି, ପଶୁ ହିଂସା, ଅର୍ଥାତ୍ ଯେଉଁମାନେ ପଶୁବଧ କରି ମାଂସ ଭକ୍ଷଣ କରୁଛନ୍ତି, ମାଛ ମାଂସ ଅଣ୍ଡା ସବୁ ଖାଉଛନ୍ତି, ସେ ହେଉଛି କଳିର ସ୍ଥାନ। ହୁଏତ କେହି କେହି ଭାବିବେ ଯେ ଆମେ ତ ବଜାରରୁ କିଣି ଆଣୁଛୁ ମାଛ ମାଂସ, ଆମେ ବଧ କରୁନୁ, କିନ୍ତୁ ଶାସ୍ତ୍ରରେ କୁହାଯାଇଛି ଯେ ପଶୁକୁ ବଧ କରିବା ପାଇଁ ଆଦେଶ ଦେଉଛି, ଯେ ବଧ କରୁଛି, ଯେ ପଶୁଟିକୁ କାଟୁଛି, ଯେ ବିକ୍ରି କରୁଛି, ଯେ କିଣୁଛି, ଯେ ରାନ୍ଧୁଛି, ସମସ୍ତେ ସେ ପାପରେ ଭାଗିଗଲେ, ପଶୁ ହତ୍ୟା ପାପରେ। ତେଣୁ ମାଂସ, ଆମେ ଯେଉଁ ମାଂସ ଖାଉଛେ ତାର ଅର୍ଥ ହେଲା ମାଂସ ମୁଁ ବର୍ତ୍ତମାନ ତାକୁ ଖାଉଛି, ତାର ମାଂସ ଭକ୍ଷଣ କରୁଛି, ପରବର୍ତ୍ତୀ ଜନ୍ମରେ ସେ ମୋର ମାଂସକୁ ଭକ୍ଷଣ କରିବ। ତେଣୁ ଯେଉଁମାନେ ମାଂସାହାର କରନ୍ତି ସେଥିପାଇଁ ତାଙ୍କ ପାଇଁ ନର୍କ ରହିଛି ଗୋଟିଏ, ଏବଂ ସେହି ପ୍ରାଣୀମାନେ ଅପେକ୍ଷା କରିଥିବେ ତାର ମାଂସ ଭକ୍ଷଣ କରିବା ପାଇଁ ସେ ନର୍କରେ। ତେଣୁ ମାଂସାହାର, ମାଛ ମାଂସ, ଅଣ୍ଡା, ଏସବୁ ତାମସିକ ଆହାର, ଏପରିକି ପିଆଜ ରସୁଣ ମଧ୍ୟ ତାମସିକ ଆହାର ମଧ୍ୟରେ ଆସୁଛି। ତେଣୁ ଇଏ ହେଉଛି କଳିର ସ୍ଥାନ। ତେଣୁ ଚାରୋଟି ଅଧର୍ମ ବା ପାପର ସ୍ଥାନ ମହାରାଜ ପରୀକ୍ଷିତ କଳିକୁ ପ୍ରଦାନ କଲେ। କିନ୍ତୁ କଳି ଯେତେବେଳେ ଦେଖୁଛି ଯେ ପ୍ରକୃତ ପକ୍ଷରେ ମହାରାଜ ପରୀକ୍ଷିତ ଏ ଚାରୋଟି ସ୍ଥାନ ପ୍ରଦାନ କଲେ ସତ, କିନ୍ତୁ ତାଙ୍କ ରାଜ୍ୟରେ ଏ ଚାରୋଟି ପ୍ରକାର ପାପକର୍ମ କେଉଁଠାରେ ହେଉନି ବା ଏପରି ସ୍ଥାନ ତାଙ୍କ ରାଜ୍ୟରେ ନାହିଁ। ଅର୍ଥାତ୍ ମହାରାଜ ପରୀକ୍ଷିତଙ୍କ ରାଜ୍ୟରେ କେହି ଦ୍ରୁତ କ୍ରୀଡ଼ା ହେଉନଥିଲା, ଅବୈଧ ଯୌନ ସମ୍ବନ୍ଧ କେହି ରକ୍ଷା କରୁନଥିଲେ ବିବାହ ବାହାରେ, କେହି ମାଦକ ଦ୍ରବ୍ୟ ସେବନ କରୁନଥିଲେ ବା କେହି ମାଂସାହାର କରୁନଥିଲେ। ତେଣୁ କଳି ଏପରି ସ୍ଥାନ ତାଙ୍କ ରାଜ୍ୟରେ ପ୍ରାପ୍ତ ହୋଇପାରିଲା। ତେଣୁ କଳି ଦେଖିଲା ଯେ ମହାରାଜ ପରୀକ୍ଷିତ ତାକୁ ଠକିଦେଲେ, ତାଙ୍କ ରାଜ୍ୟରେ ଏପରି ସ୍ଥାନ ନାହିଁ। ପୁନଶ୍ଚ ଜାତ ମହାନାୟ, ତେଣୁ କଳି ପୁନଶ୍ଚ ମହାରାଜ ପରୀକ୍ଷିତଙ୍କୁ ପ୍ରାର୍ଥନା କଲା, ପୁନଶ୍ଚ ଜାତ ମହାନାୟ ଜାତ ରୂପଙ୍ଗ ଦାତ। ଯେତେବେଳେ କଳି ପୁନଶ୍ଚ ଆଉ ଗୋଟିଏ ସ୍ଥାନ ପାଇଁ ପ୍ରାର୍ଥନା କଲା ମହାରାଜ ପରୀକ୍ଷିତଙ୍କୁ, ତେଣୁ ମହାରାଜ ପରୀକ୍ଷିତ ଆଉ ଗୋଟିଏ ସ୍ଥାନ କଳିକୁ ପ୍ରଦାନ କଲେ। କାରଣ କଳି କହିଲା ଆପଣଙ୍କ ରାଜ୍ୟରେ ଏପରି ସ୍ଥାନ ନାହିଁ, ମୁଁ କେଉଁଠାରେ ନିବାସ କରିବି, ତେଣୁ ଆଉ ଗୋଟିଏ ସ୍ଥାନ ଦିଅନ୍ତୁ। ତେଣୁ ମହାରାଜ ପରୀକ୍ଷିତ ଜାତ ରୂପ ମାନେ ସୁନା, ଯେଉଁଠାରେ ସ୍ୱର୍ଣ୍ଣ ରହିଛି ସେଠାରେ କଳି ବାସ କରିବ। ସ୍ୱର୍ଣ୍ଣ ବା ଧନ ସମ୍ପତ୍ତି ରହିଛି ସେଠାରେ କଳି, ଧନ ସମ୍ପତ୍ତି ପାଇଁ କଳି ହେଉ, ସ୍ୱର୍ଣ୍ଣ ପାଇଁ କଳି ହେଉ, କାରଣ ଯେଉଁଠାରେ ସ୍ୱର୍ଣ୍ଣ ରହିଛି ଧନ ସମ୍ପତ୍ତି ରହିଛି ତତ୍ର ଅନୃତମ, ସେଠାରେ ମିଥ୍ୟାଚାର ରହିବ। ଲୋକ ଧନ ସମ୍ପତ୍ତି ପାଇଁ ମିଛ କହିବେ, ସ୍ୱର୍ଣ୍ଣ ପାଇଁ ମିଛ କହିବେ, ଏବଂ ସେଠାରେ କାମ ଅର୍ଥାତ୍ ନିଜର କାମ ବାସନାକୁ ଚରିତାର୍ଥ କରିବା ପାଇଁ ସେମାନେ ଧନର ଉପଯୋଗ କରିବେ, ସ୍ୱର୍ଣ୍ଣର ଉପଯୋଗ କରିବେ, ଏବଂ ସେଠାରେ ବୈର ଅର୍ଥାତ୍ ଶତ୍ରୁତା ଭାବ ରହିବ, ଏବଂ ସେଠାରେ ଈର୍ଷା ଭାବ, ଦ୍ୱେଷ, ହିଂସା ଭାବ ରହିବ, ଏବଂ ମଦ ଅର୍ଥାତ୍ ଗର୍ବ, ଅହଙ୍କାର ମଧ୍ୟ ରହିବ। ତତ୍ର ଅନୃତଂ ମଦଂ କାମଂ ରଜୋ ବୈରଂ ଚ ପଞ୍ଚମ। ତେଣୁ ଏସବୁ ଯେଉଁଠାରେ ସ୍ୱର୍ଣ୍ଣ ରହିଛି, ଧନ ସମ୍ପତ୍ତି ରହିଛି, ଏସବୁ ଜିନିଷ ରହିବ ସେଠାରେ, କଳି ଏହିପରି ଭାବରେ ବାସ କରିବ ସେଠାରେ। ତେଣୁ ଏହିପରି ଭାବରେ କଳି ଯେତେବେଳେ ସ୍ୱର୍ଣ୍ଣର ସ୍ଥାନ ପ୍ରାପ୍ତ ହେଲା, ତେଣୁ ସେ ସୁଯୋଗ ପାଇଲା ମହାରାଜ ପରୀକ୍ଷିତଙ୍କ ରାଜ୍ୟରେ ନିବାସ କରିବା ପାଇଁ। ସ୍ୱର୍ଣ୍ଣରେ ନିବାସ କରି କଳି ଧୀରେ ଧୀରେ ତାହାର ପ୍ରଭାବ ମହାରାଜ ପରୀକ୍ଷିତଙ୍କ ରାଜ୍ୟରେ ବିସ୍ତାର ଆରମ୍ଭ କଲା। ତେଣୁ ଆମେ ଦେଖିବା ଯେ କିପରି ଭାବରେ ସେହି କଳିର ପ୍ରଥମ ଶିକାର ହେଲେ ମହାରାଜ ପରୀକ୍ଷିତ। କଳିକୁ ଯେଉଁ ସ୍ଥାନ ପ୍ରଦାନ କଲେ ମହାରାଜ ପରୀକ୍ଷିତ, ତାହାର ପ୍ରଥମ ଶିକାର ହେଲେ ମହାରାଜ ପରୀକ୍ଷିତ। ସେ କଥା ଆମେ ଆଗାମୀକାଲି ଆଲୋଚନା କରିବା, ଆଜି ସମୟ ହୋଇଯାଇଛି। କିପରି ଭାବରେ ମହାରାଜ ପରୀକ୍ଷିତ କଳିର ଶିକାର ହେଲେ ଏବଂ ଅଭିଶପ୍ତ ହେଲେ, ସେ କଥା ଆମେ କାଲି ଆଲୋଚନା କରିବା। ହରେ କୃଷ୍ଣ।